भगवते वासुदेवाय ॐ नमो भगवते वासुदेवाय श्रीमद्भागवतम तृतीय स्कंद चौदह अध्याय श्लोक 40 प्राणिनां अन्यमानानां दीनानां अकृतागसाम् स्त्रीणां निग्रह्यमानानां कोपितेषु महात्मसु प्राणिनां मन्यमानानां दीनानां अकृतागसाम् स्त्रीणां निग्रह्यमानानां तारपरे कोपितेषु महात्मसु
प्राणिनां हन्यमानानां
दीनानां अकृतागसां स्त्रीणां निग्रह्यमानानां
कोपितेषु महात्मसु प्राणिनां हन्यमानानां दीनानां अकृतागसां
स्त्रीणां निग्रह्यमानानां
कोपितेषु महात्मसु
प्राणिनां हन्यमानानां दीनानां अकृतागसां स्त्रीणां निग्रह्यमानानां
कोपितेषु महात्मसु
प्राणिनां हन्यमानानां दीनानां अकृतागसां स्त्रीणां निग्रह्यमानानां
कोपितेषु महात्मसु
शब्दान्वयः प्राणिमानको हन्यमानानां हनन वा हत्या दीनानां निरीह अकृतावसां निरपराधं कर स्त्रीणां स्त्रीमान् कर निगृह्यमाणानां निग्रह कोपितेषु क्रोध उत्पादन महात्मसु महात्मा गणकर शुक्रन से निरपराध दिन प्राणी मान हत्या स्त्रीलोक निग्रह बा पातिव्रत्य धर्म नाश एवं महात्मा मान क्रोध उत्पादन करेंगे बाबा कहते जिते बड़े निरापराध दिन प्राणी मान हत्या कराए स्त्रीलोक पातिव्रत्य धर्म नष्ट कराए एवं कृष्ण चेतन में निजुक्त महात्मा मान क्रोध उत्पादन कराए से असुर क्रिया प्रबल हो बुझाक हे असुर समाज में जीवा लालस मेटापी सरल निरीह प्राणी मान हत्या कराए अयोध्या जौन उपभोग निमित्त स्त्रीलोक निग्रह पातिव्रत्य धर्म नाश कराए जोटे नारी और मंस थाए से मद्य और जौन क्रिया निश्चित भाव थाए जोबले समाज में सब प्रबल हुए से स्वयं भगवान किंबा भगवान प्रतिनिधि द्वारा भगवत कृपार सामाजिक विधि विधान परिवर्तन आशा करा जाय पारे तेणु सर्वप्रथमें मुख्य कृपा କୃତବୁଙ୍କ ପାଦ ପଦ୍ମରେ ମୋର ପ୍ରଣତି ନିବେଦନ କରି ଆମର ଭାଗବତ କଥା ଆରମ୍ଭ କରିବା। ତେଣୁ ଏ ତୃତୀୟ ସ୍କନ୍ଧ ଚଉଦ ଅଧ୍ୟାୟ ଶ୍ଳୋକ ଚାଳିଶରେ କଶ୍ୟପ ମୁନି ତାଙ୍କର ପତ୍ନୀ ଅଦିତିଙ୍କୁ କହୁଛନ୍ତି, କ୍ରୋଧରେ ଏକଥା ସବୁ କହୁଛନ୍ତି, ତାଙ୍କର କ୍ରୋଧ ହୋଇଯାଇଛି। ଯାହା ଯାହା ହଉ ସେ ଯାହା କହୁଛନ୍ତି କିଛି ଭୁଲ କହୁନାହାନ୍ତି, ସେ ହିଁ ହେବ ଭବିଷ୍ୟତବାଣୀ ପ୍ରଦାନ କରୁଛନ୍ତି। କାରଣ ଯେଉଁମାନେ ପ୍ରକୃତରେ ଭଗବାନଙ୍କ ଭକ୍ତ ବା ଯେଉଁମାନେ ଯୋଗୀ ସେମାନେ ଜାଣିପାରନ୍ତି, ଭବିଷ୍ୟତ ଜାଣିପାରନ୍ତି, ସେମାନେ ଭବିଷ୍ୟତରେ କ'ଣ ହେବ ସେମାନେ ଜାଣିପାରନ୍ତି। ସବୁ ନିର୍ଦ୍ଧାରିତ ହୋଇକି ରହିଛି, ଯେଉଁଭଳି ଭାବରେ ଯିଏ କର୍ମ କରିବ ସେ ସେହିଭଳି ଭାବରେ ଫଳପ୍ରାପ୍ତ ହେବ। ତେଣୁ ଇଏ ଯେଉଁ କର୍ମଟି ହେଲା, ଯେଉଁ ଅସମୟରେ ଯେଉଁ ସଙ୍ଘ ପ୍ରଦାନ କଲେ କଶ୍ୟପ ମୁନି, ତା ଫଳରେ ଯେଉଁ ଯାହା ହେବ ତା କଥା ସେ ଜାଣିପାରୁଥିଲେ, କଶ୍ୟପ ମୁନି ଜାଣିପାରୁଥିଲେ। ଆପଣ ଦେଖିବେ ଯେତେବେଳେ ଭାଗବତ ବର୍ଣ୍ଣନା କରାଯାଇଛି, ଯେତେବେଳେ ସେଇ କଶ୍ୟପ ଯେତେବେଳେ ତାଙ୍କର ଆଉ ଗୋଟେ ପତ୍ନୀ ଅଦିତି, ଅଦିତିଙ୍କ ସହିତ ଅଦିତିଙ୍କର ଯାଇଛନ୍ତି, ତାଙ୍କ ପାଖକୁ ଯାଇଛନ୍ତି, ସେତେବେଳେ ଏ ଦିତିଙ୍କ ବଂଶରେ ଆସିଥିବା ବଳି, ଏତେ ସେ ଅସୁର ବଂଶରେ ଆସିଛନ୍ତି, ବଳି ଏତେ ଶକ୍ତିଶାଳୀ ହୋଇଯାଇଛନ୍ତି ଯେ ସେ ସ୍ୱର୍ଗକୁ ଯେତେବେଳେ ଯାଇକରି ସ୍ୱର୍ଗ ପାଖରେ ପହଞ୍ଚି ଅଳକାପୁରରେ ପହଞ୍ଚି ଶଙ୍ଖନାଦ କରିଦେଇଛନ୍ତି, ଦେବତାମାନେ ଦେଖି ଡରିଗଲେ, ତାଙ୍କର ତେଜ ଦେଖି ଡରିଗଲେ। ତେଣୁ ସେମାନେ ତାଙ୍କର ଗୁରୁ ବୃହସ୍ପତିଙ୍କୁ ଯେତେବେଳେ କହିଲେ ଯେ ବଳି ଏତେ ଶକ୍ତିଶାଳୀ ହୋଇଯାଇଛି, ତେଣୁ ତାଙ୍କର ଗୁରୁଦେବ କହିଲେ ସେ ବ୍ରାହ୍ମଣଙ୍କର କୃପାରୁ ବର୍ତ୍ତମାନ ଏଭଳି ଶକ୍ତିଶାଳୀ ହୋଇଯାଇଛନ୍ତି, ତୁମେ ତାଙ୍କ ସମ୍ମୁଖୀନ ହୋଇପାରିବ ନାହିଁ। ତେଣୁ ସେମାନେ ଲୁଚିକରି ପଳାଇଗଲେ। ତେଣୁ ବହୁତ ଦିନ ପରେ ଯେତେବେଳେ କଶ୍ୟପ ମୁନି ଯାଇଛନ୍ତି, ତାଙ୍କର ପତ୍ନୀ ଅଦିତିଙ୍କର ଆଶ୍ରମରେ ପହଞ୍ଚିଛନ୍ତି, ଅଦିତିଙ୍କର ଗୃହରେ ସେତେବେଳେ ଦେଖୁଛନ୍ତି ଅଦିତି ବହୁତ ମନ ଦୁଃଖରେ ରହିଛନ୍ତି। ତେଣୁ ଅଦିତି ଯେତେବେଳେ ତାପରେ ଜାଣିଲେ ଏଇଭଳି ଭାବରେ ହେଇଛି, ବଳି ମଧ୍ୟ ତାଙ୍କର ସନ୍ତାନମାନଙ୍କର ସମ୍ବଂଶଧର ଏବଂ ତାଙ୍କର ପୁତ୍ର ଯିଏ ଥିଲେ ଇନ୍ଦ୍ର ପୁରନ୍ଦର, ସିଏ ମଧ୍ୟ ତାଙ୍କର ବଂଶ, ତେଣୁ ତାଙ୍କ ପାଇଁ କିଛି ଫରକ ନାହିଁ, କିନ୍ତୁ ତାଙ୍କ ମାଆମାନଙ୍କର ଫରକ ରହିଛି। ତେଣୁ ସିଏ ଗୋଟେ କଥା କହିଥିଲେ କଶ୍ୟପ ମୁନି ଯେ ଉପତିଷ୍ଠ ପୁରୁଷ ଭଗବନ୍ତ ଜନାର୍ଦ୍ଦନ ବାସୁଦେବ ଗୃହବାସମ ସର୍ବ ସର୍ବକ୍ଷୀଳ ଗୃହବାସମ ବାସୁଦେବ ଜଗଦ୍ଗୁରୁ, ଏଇ ଅଷ୍ଟମ ସ୍କନ୍ଧରେ ଏଇ ଶ୍ଳୋକଟି ଅଛନ୍ତି। ସେତେବେଳେ ବାମନଦେବ ଆସିନାହାନ୍ତି, କିନ୍ତୁ ତାଙ୍କର କଥାରୁ ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଭାଷାରେ କହିଛନ୍ତି, ସେ ଭବିଷ୍ୟତବାଣୀ ଦେଇଦେଲେ ଆସିବେ, ବାମନଦେବ ଆସିବେ। ଉପଦିଷ୍ଟ ପୁରୁଷ ଅଷ୍ଟମ ସ୍କନ୍ଧ ଷୋହଳ ଅଧ୍ୟାୟ କୋଡ଼ିଏ ଶ୍ଳୋକରେ ସେ କହୁଛନ୍ତି, ଉପଦିଷ୍ଟ ପୁରୁଷ ପୁରୁଷ କହିବାର ଭଗବନ୍ତ ଜନାର୍ଦ୍ଦନ, ସେଇ ଭଗବାନଙ୍କ ଜନାର୍ଦ୍ଦନ ଯିଏକି ସମସ୍ତଙ୍କର ଦୁଃଖକୁ ଦୂର କରିବେ, ତାଙ୍କର ପୂଜା କର ଯିଏକି ସର୍ବଭୂତ ଗୁହା ବାସ ସମସ୍ତଙ୍କ ହୃଦୟ ରହିଛନ୍ତି, ଏବଂ ବାସୁଦେବ ଜଗଦ୍ଗୁରୁ, ବାସୁଦେବ ସିଏ ହେଉଛନ୍ତି ବସୁଦେବଙ୍କର ପୁତ୍ର ବାସୁଦେବ ବା ଶୁଦ୍ଧ ସତ୍ୟସ୍ତରରେ ଆସିବେ, ଜଗଦ୍ଗୁରୁ ସେ ଜଗତର ଗୁରୁ। ଅର୍ଥାତ୍ ଏଥିରୁ ଏହି ଶ୍ଳୋକରେ କୁହାଯାଉଛି ଯେ ଯେଉଁ ଆସିବେ ବାମନଦେବ ଆସିବେ ସେ କଥା ଜଣାପଡ଼ିଗଲା, ଏଇ କଥାରୁ ଜଣାପଡ଼ିଗଲା ବାସୁଦେବ ଜଗଦ୍ଗୁରୁ। ଏଟାକୁ ଆମର ଭାଷାରେ କୃଷ୍ଣ ଚକ୍ର ଠାକୁର କଥା କହିଛନ୍ତି ସେ କଥା। ତେଣୁ କୋଡ଼ିଏରେ କହିଛି ତାର କହୁଛି କିଭଳି ନା ଜଗଦ୍ଗୁରୁ ସେ ସମସ୍ତଙ୍କର ଗୁରୁ, ସମସ୍ତଙ୍କର ମଙ୍ଗଳ କରିବେ, ତେଣୁ ଯେତେବେଳେ ସେ ଆସିବେ ଭଗବାନ ଯେତେବେଳେ ଆସିବେ ବାମନଦେବ ଆସିବେ ସେ ଯେଉଁ ପାଦକୁ ଉତ୍ତୋଳନ କରିଦେବେ, ବାମ ପାଦକୁ ଉତ୍ତୋଳନ କରିଦେବେ, ଗଙ୍ଗାଦେବୀ ଆସିବେ, ଗଙ୍ଗାଦେବୀ ଆସି ତ୍ରିଜଗତକୁ ଉଦ୍ଧାର କରିବେ ଏବଂ ଭଗବାନ ବାମନଦେବ ଆସି ତାଙ୍କ ଲୀଳା କରିବେ, ଏହି ଶ୍ଳୋକରୁ ଜଣାପଡ଼ୁଥିଲା। ତେଣୁ ଯେଉଁମାନେ ପ୍ରକୃତରେ ଯୋଗୀ, ଯେଉଁମାନେ ଉନ୍ନତ ସ୍ତରରେ ଅଛନ୍ତି, ସେମାନେ ଭବିଷ୍ୟତ କଥା କହିଦେଇପାରିବେ, ବିଧି ବ୍ରହ୍ମା ସବୁ ରଚନା କରୁଛନ୍ତି, ଭବିଷ୍ୟତରେ କ'ଣ ହେଉଛି ସବୁ ଲେଖି ଦେଉଛନ୍ତି, ତାଙ୍କ ପାଇଁ କିଛି ବଡ଼ କଥା ନୁହଁ। ପ୍ରଭୁପାଦ ମହାରାଜ ଯେତେବେଳେ ଆସିଥିଲେ ଭୁବନେଶ୍ୱରକୁ ଆସିଥିଲେ, ସେତେବେଳେ ସେ କହିଥିଲେ ସେ କଥା, କୃଷ୍ଣ ବଳରାମ ମନ୍ଦିର ହେବ। ସେ ସେମିତି ଗୌରବନ୍ଧୁ ସ୍ୱାମୀ ମହାରାଜ କହିଥିଲେ କୃଷ୍ଣ ବଳରାମ ମନ୍ଦିର ହେବ ଏବଂ ଗୌର ନିତାଇ ଏଇଠି ତିଆରି ହେବେ ଏବଂ ଜଗନ୍ନାଥ ବଳଦେବ ସୁଭଦ୍ରା ସେ ଆସିବେ, ଏଇଭଳିଆ କହିଥିଲେ। ଆମ ଶ୍ରୀଶ୍ରୀମନ୍ଦ ଗୌରବନ୍ଦ ସ୍ୱାମୀ ମହାରାଜ କହୁଥିଲେ, ସେ କଥା କହୁଥିଲେ ଯେ ସେ ପ୍ରଭୁପାଦଙ୍କ କଥାକୁ ବୁଝିପାରିଲେ ନାହିଁ, ତେଣୁ ସେ ଜଗନ୍ନାଥ ବଳଦେବ ସୁଭଦ୍ରା ନିର୍ମାଣ କଲେ। କିନ୍ତୁ ସେ ଯେଉଁ ନିର୍ମାଣ କରିଥିଲେ ଜଗନ୍ନାଥ ବଳଦେବ ସୁଭଦ୍ରା ବିଗ୍ରହ, ସେ ପୂଜିତ ହୋଇପାରିଲେ ନାହିଁ। କାରଣ ଯେତେବେଳେ ପୂଜା ଯେତେବେଳେ ବିଗ୍ରହ ପୂଜା କରିବା ପାଇଁ ଆରମ୍ଭ ହେଲା, ବ୍ୟବସ୍ଥା ହେଲା, ସେହି ସମୟରେ ଜଣେ ଲାଇଫ୍ ମେମ୍ବର ଆମ ଇସ୍କନର, ସେ ଏଇ ଯେଉଁ ଜଗନ୍ନାଥ ବଳଦେବ ସୁଭଦ୍ରା ବର୍ତ୍ତମାନ ପୂଜିତ ହେଉଛନ୍ତି, ସେ ତାଙ୍କୁ ଆଣିକି ଦେଲେ, ମନ୍ଦିରକୁ ଦେଲେ, ପ୍ରଦାନ କଲେ। ଏବଂ ପ୍ରଭୁପାଦ ମହାରାଜ ଭବିଷ୍ୟତବାଣୀ ଦେଇଥିଲେ ଯେ ଇଏ ଦିସ୍ ୱିଲ୍ ବି ଦ ୱାନ୍ ଅଫ୍ ଦି ମୋଷ୍ଟ ଇମ୍ପୋର୍ଟାଣ୍ଟ ସେଣ୍ଟର୍ସ ଇନ୍ ଦ ୱାର୍ଲ୍ଡ। ଯେତେ ପୃଥିବୀରେ ଯେତେ କେନ୍ଦ୍ର ଅଛି ଇସ୍କନ କେନ୍ଦ୍ର, ତା ଭିତରୁ ଆମର ଏଇ ଭୁବନେଶ୍ୱର କେନ୍ଦ୍ର ଗୋଟେ ଉନ୍ନତ କେନ୍ଦ୍ର ହେବ। ତେଣୁ ଏହିଭଳି ଭାବରେ ଭବିଷ୍ୟତବାଣୀ ସେ ଦେଇଛନ୍ତି, 10,000 ବର୍ଷ ଧରି ଚାଲିବ ଭାଗବତ ଏଇ ଯେଉଁ ଆମର ଆନ୍ଦୋଳନ, ଇସ୍କନ ଆନ୍ଦୋଳନ। ତେଣୁ ଭବିଷ୍ୟତ କଥା ସେମାନେ ଜାଣିପାରନ୍ତି। ତେଣୁ ବର୍ତ୍ତମାନର ଯେଉଁ କାର୍ଯ୍ୟ ଅନୁସାରେ କିଭଳି ହେବ, ଫଳ ହେବ, ସେ କଥା ସେ କହୁଛନ୍ତି। ସେ କଥା ଯେ ଏଇ ଯେଉଁ ଦୁଇଜଣ ଆସିବେ, ଏଇ ଯେଉଁ ସନ୍ଧ୍ୟା, ଏ ଦୁଇ ପ୍ରହର, ସେଥିପାଇଁ ଦୁଇଜଣ ଆସିବେ, ଅସୁର ଆସିବେ, ଆସୁର ବେଳାରେ ତୁମେ ସଙ୍ଗ କଲ, ତେଣୁ ଆସୁରି ଆସିବେ, ଅସୁର ଦୁଇଜଣ ଆସିବେ। ଯେଉଁ ପ୍ରାଣୀ ନା ମାନ୍ୟ ମହାନା ନା, ଯିଏକି ପ୍ରାଣୀମାନଙ୍କୁ ହତ୍ୟା କରିବେ, ପ୍ରାଣୀ ହତ୍ୟା, ପ୍ରାଣୀ ହତ୍ୟାର ବିଶେଷ ଭାବରେ ଭାଗବତମ ପ୍ରଥମ ସ୍କନ୍ଧ 13 ଅଧ୍ୟାୟରେ କୁହାଯାଇଛି। ଯୁଧିଷ୍ଠିର ମହାରାଜଙ୍କୁ କହୁଛନ୍ତି ନାରଦ ମୁନି, ଅହସ୍ତାନି ସ୍ୱସ୍ତାନମ୍ ଅପାଦାନି ଚତୁଷ୍ପାଦମ୍ ଫର୍ଗୁନି ତତ୍ର ମହତାମ୍ ଜୀବ ଜୀବସ୍ୱ ଜୀବନମ୍। ଗୋଟେ ଜୀବ ଆଉ ଗୋଟେ ଜୀବର ଜୀବନ, ଭଗବାନ ଏଇଭଳି ବ୍ୟବସ୍ଥା କରିଛନ୍ତି। ଯେଉଁମାନେ ହାତ ନାହିଁ ସେମାନେ ହାତ ଥିବା ଜୀବଙ୍କର ଖାଦ୍ୟ, ଅସ୍ଥାନୀ ସ୍ୱସ୍ଥାନମ୍, ଯେଉଁମାନଙ୍କ ପାଦ ନାହିଁ ସେମାନେ ପାଦ ଥିବା ଜୀବଙ୍କର ଖାଦ୍ୟ, ଏବଂ ଫର୍ଗୁନି ତତ୍ର ମହତାମ୍, ଯେଉଁମାନେ ଦୁର୍ବଳ ଜୀବ ସେମାନେ ସବଳ ଜୀବଙ୍କର ଖାଦ୍ୟ। ତେଣୁ ଏହିଭଳି ଭାବରେ ଜୀବ ଜୀବସ୍ୱ ଜୀବନ, ଗୋଟେ ଜୀବ ଆଉ ଗୋଟେ ଜୀବର ଜୀବନ। ତେଣୁ ଯଦିଓ ପ୍ରାଣୀ ହିଂସାର ବ୍ୟବସ୍ଥା କରାଯାଇଛି ଅନ୍ୟ ଜୀବମାନଙ୍କ ପାଇଁ, ଯେଉଁ ଆବଶ୍ୟକତା ରହିଛି ଜୀବନ ରକ୍ଷା ପାଇଁ, ଏସବୁ ପ୍ରାଣୀ ହିଂସା ନିହାତି ଆବଶ୍ୟକ ରହିଛି, କିନ୍ତୁ ଜଣେ ଯେତେବେଳେ ଉନ୍ନତ ଜନ୍ମ ପ୍ରାପ୍ତ ହେଉଛି, ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି, ତା'ର ଯେଉଁ ଖାଦ୍ୟ ରହିଛି ସେଇଟାକୁ ବୁଝିବାକୁ ପଡ଼ିବ। ସେ ଖାଦ୍ୟଟା ଭଗବାନ ବ୍ୟବସ୍ଥା କରିଛନ୍ତି, ବିଶେଷ ଭାବରେ ମନୁଷ୍ୟମାନଙ୍କର ଯେଉଁ ଖାଦ୍ୟର ବ୍ୟବସ୍ଥା କରାଯାଇଛି ସେ ଖାଦ୍ୟଟା ଶାକାହାରୀ ଖାଦ୍ୟ ହେବ। କାରଣ ଆମର ଯେଉଁ ରହିଛି ଶରୀର ଗଠିତ ହୋଇଛି, ସେ ଶରୀରର ଗଠନ ଅନୁସାରେ ମେଡ଼ିକାଲ ସାଇନ୍ସ ମଧ୍ୟ ସେ କଥା କହୁଛି, ଆମର ଯେଉଁ ଅନ୍ତନାଳୀ ରହିଛି ସେ ଅନ୍ତନାଳୀରେ ଆମେ ଏଇ ଯେଉଁ ନିରାମିଷ ଖାଦ୍ୟକୁ ଆମିଷ ଖାଦ୍ୟକୁ ହଜମ କରିପାରିବା ନାହିଁ। ଆମର ଯେଉଁ ଦାନ୍ତ ରହିଛି ସେ ଦାନ୍ତରେ ଆମେ ଆମିଷ ଭୋଜନ କରିପାରିବା ନାହିଁ। ଏସବୁ ବ୍ୟବସ୍ଥା କରାଯାଇଛି, ଏବଂ ବିଶେଷ ଭାବରେ ଯେଉଁମାନେ ଓଠରେ ପାଣି ପିଅନ୍ତି ସେମାନେ ହେଉଛନ୍ତି ଶାକାହାରୀ, ଯେଉଁମାନେ ଜିଭାରେ ପାଣି ପିଅନ୍ତି ସେମାନେ ହେଉଛନ୍ତି ମାଂସାହାରୀ। ସେସବୁ ଭଗବାନ ବ୍ୟବସ୍ଥା କରିଛନ୍ତି, କିଏ ମାଂସ ଖାଇବ କିଏ ସାଧା ଖାଇବ, ତା ପାଇଁ ବ୍ୟବସ୍ଥା ସବୁ କରାଯାଇଛି। କିନ୍ତୁ ଯଦିଓ ମନୁଷ୍ୟକୁ ଦୁଇଟି ଦାନ୍ତ ଦିଆଯାଇଛି, ଯେଉଁଥିରେ କି ସେ ଶ୍ୱାନ ଦାନ୍ତ ଯାହାକୁ କୁହାଯାଉଛି, ଯେଉଁଥିରେ ସେ ମାଂସ ଖାଇପାରିବ, କିନ୍ତୁ ପ୍ରକୃତରେ ଉଦ୍ଦେଶ୍ୟ ହେଉଛି, ଭଗବାନଙ୍କର ଉଦ୍ଦେଶ୍ୟ ହେଉଛି ଯେ କେମାନେ ସେମାନେ ଏଇ ମାଂସରୁ ନିବୃତ୍ତ ହେବେ। ଲୋକେ ବ୍ୟବହାର ଆମିଷ ମଧ୍ୟ ସେବା ନିତ୍ୟ ହିଁ ଜନ୍ତୁ ନହିଁ ତତ୍ର ଚୋଦନା ବ୍ୟବସ୍ଥିତ ସେସବୁ ବିବାହ ଯଜ୍ଞ ଆସୁ ସୁରାଗ୍ରୀ ଆସୁ ନିବୃତ୍ତି ନିଷ୍ଠା। ଭାଗବତ ଏକାଶ ସ୍କନ୍ଧରେ 2 ଅଧ୍ୟାୟରେ ଏକଥା ନବଜଗତରେ କହୁଛନ୍ତି ରାଜା ନିମିଙ୍କୁ। ଲୋକମାନଙ୍କରେ ରହିଛି ପ୍ରବୃତ୍ତି ରହିଛି, ସ୍ତ୍ରୀ ସଙ୍ଗ କରିବା, ଆମିଷ ଭକ୍ଷଣ କରିବା ବା କ'ଣ ମଦ୍ୟପାନ କରିବା, ନିଶାଦ୍ରବ୍ୟ ସେବନ କରିବା, ଏ ସମସ୍ତଙ୍କ ପ୍ରବୃତ୍ତି ରହିଛି। ତେଣୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି କେମିତି ଏଥିରୁ ନିବୃତ୍ତ ହେବ, ନିବୃତ୍ତ ହେବା ପାଇଁ ସେ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ବେଦରେ ମାଂସାହାର ସ୍ତ୍ରୀ ସଙ୍ଗ ଇତ୍ୟାଦିର ସବୁ ବ୍ୟବସ୍ଥା କରାଗଲେ ମଧ୍ୟ ବ୍ୟବସ୍ଥା କରାଯାଇଛି, ଯାହାଫଳରେ କି ସେମାନେ ଆଶୁ ନିବୃତ୍ତି ନିଷ୍ଠା, ସେମାନେ ପ୍ରବୃତ୍ତି ମାର୍ଗରୁ ନିବୃତ୍ତି ମାର୍ଗକୁ ଆସିବେ, ସେଥିପାଇଁ ସେ ବ୍ୟବସ୍ଥା କରାଯାଇଛି। କିନ୍ତୁ ଲୋକମାନେ ସେଇଟାକୁ ବୁଝିପାରିବେ ନାହିଁ, ସେଥିପାଇଁ ନାରଦ ମୁନି ବ୍ୟାସଦେବଙ୍କୁ କହିଲେ ଯେ ତୁମେ ଯେଉଁ ରଚନା କଲ ଶାସ୍ତ୍ର ବେଦ ଉପନିଷଦ ରଚନା କଲ ଏ ଯୁଗୁପ୍ସିତମ ଧର୍ମ ପ୍ରତି ଅନୁଶାସତ, ତୁମେ ନିନ୍ଦନୀୟ ଶାସ୍ତ୍ର ସବୁ ରଚନା କରିଦେଲ। ବ୍ୟାସଦେବ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି, ନିନ୍ଦନୀୟ ଶାସ୍ତ୍ର ବେଦ ପୁରାଣକୁ ନିନ୍ଦନୀୟ କହୁଛନ୍ତି ଗୁରୁଦେବ ନାରଦ ମୁନି? ନା, ଲୋକମାନେ ଜାଣିପାରିବେ ନାହିଁ, ଏତେ ତୋର ସ୍ଥିତ ସେମାନେ ନିଜ ସ୍ତରରେ ଅଛନ୍ତି, ସେମାନେ ତତ୍ ବାକ୍ୟ ତ ଧର୍ମ ଆପଣ ଯେଉଁ ଲେଖିଲେ, ତୁମେ ଯେଉଁ ଲେଖିଛ ମାଂସାହାର ବ୍ୟବସ୍ଥା କରିଛ, ଏସବୁକୁ ସେମାନେ କହିବେ ଧର୍ମ? ସେମାନେ ଜାଣିପାରିବେନି ଯେ ଏ ଯେଉଁ ଉଦ୍ଦେଶ୍ୟ, ଆର ଉଦ୍ଦେଶ୍ୟ ହେଉଛି କେମିତି ନିବୃତ୍ତି ମାର୍ଗକୁ ଆସିବା, ସେଇଟା ସେମାନେ ବୁଝିପାରିବେ ନାହିଁ। ସେଇଥିପାଇଁ ଆଜିକୁ 2500 ବର୍ଷ ତଳେ ବୁଦ୍ଧଦେବ ଆସିଲେ, ଲୋକମାନେ ବେଦର ଦ୍ୱାଇ ଦେଇ ଏହିସବୁ ପଶୁ ଯଥେଚ୍ଛା ପଶୁ ହତ୍ୟା କରୁଥିଲେ, ତେଣୁ ବୁଦ୍ଧଦେବଙ୍କୁ ଆସିବାକୁ ପଡ଼ିଲା, ଭଗବାନଙ୍କୁ ଆସିବାକୁ ପଡ଼ିଲା। କାରଣ ଲୋକମାନେ ବେଦର ଦ୍ୱାଇ ଦେଇକରି ଏ ପଶୁ ହତ୍ୟା କରୁଥିଲେ, ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପଶୁକୁ ହତ୍ୟା କରି ମାଂସ ଖାଇବେ, ମାଂସାହାର କରିବେ, ବେଦରେ ରହିଛି, ବ୍ୟାସଦେବ ରଚନା କରିଛନ୍ତି, ତେଣୁ ତାଙ୍କର ପ୍ରମାଣ ଦେଇକରି ସେମାନେ ଏହି ମାଂସାହାର ବ୍ୟବସ୍ଥା କରି ଖାଇଲେ। ତେଣୁ ଭଗବାନ ବୁଦ୍ଧଦେବ ଆସିଲେ, କୁହାଯାଉଛି ବୁଦ୍ଧଦେବଙ୍କର ଗଜୟଦେବ ଗୋସ୍ୱାମୀ ତାଙ୍କର ଦଶାବତାରରେ ରଚନା କରିଛନ୍ତି, ନିନ୍ଦସି ଯଜ୍ଞ ବିଧି ରହ ଶ୍ରୁତି ଜାତମ। ସେ ଯଜ୍ଞକୁ ନିନ୍ଦା କରିଦେଲେ, ବେଦରେ ଏ ଯେଉଁ ଯଜ୍ଞ, ଏ ଗୋଟେ ଯଜ୍ଞ ମାଂସାହାର ମଧ୍ୟ ଗୋଟେ ଯଜ୍ଞ, ଏକୁ ଯଜ୍ଞକୁ ନିନ୍ଦା କରିଦେଲେ, ଅହହ ଏଇ ଯେଉଁ ବେଦରେ ସବୁ ରହିଛି ବ୍ୟବସ୍ଥା, ଏହାକୁ ନିନ୍ଦା କରିଦେଲେ, କାହିଁକି ନା ସଦୟ ହୃଦୟ ଦର୍ଶିତ ପଶୁଘାତମ, ଏ ପଶୁଘାତ ଯେଉଁ କରୁଥିଲେ, ଲୋକମାନେ ଅଯଥ ଭାବରେ ପଶୁ ହତ୍ୟା କରୁଥିଲେ ବେଦର ଦ୍ୱାଇ ଦେଇ, ସେଥିପାଇଁ ଭଗବାନ ବୁଦ୍ଧଦେବ ଆସି ସଦୟ ହୃଦୟ ତାଙ୍କୁ କରୁଣା କରି ପଶୁମାନଙ୍କୁ ରକ୍ଷା କରିବା ପାଇଁ ଆସିଲେ। ସଦୟ ହୃଦୟ ଦର୍ଶିତ ପଶୁଘାତମ, ତେଣୁ କେଶବ ଧୃତ ବୁଦ୍ଧ ଶରୀର ଜୟ ଜଗଦୀଶ ହରେ, କେଶବ ଧୃତ ସେଇ ଭଗବାନ କେଶବ ସେ ବୁଦ୍ଧ ଶରୀର ଧରିକି ଆସିଛନ୍ତି, ଅନେକ ଶରୀର ଧରି ଆସୁଛନ୍ତି, ଭଗବାନ ଆସୁଛନ୍ତି। ଏବଂ ବିଶେଷ ଭାବରେ ଭଗବାନ ମଧ୍ୟ ଅର୍ଜୁନଙ୍କୁ କହିଲେ, ଯେଉଁ ବୈଶ୍ୟର କାର୍ଯ୍ୟ ସବୁ ରହିଛି, ଧର୍ମ ରହିଛି, କୃଷି, ଗୋରକ୍ଷା, ବାଣିଜ୍ୟମ, ବୈଶ୍ୟକର୍ମ, ସ୍ୱଭାବଜମ, ଯଦିଓ 30 ଲକ୍ଷ ପ୍ରକାର ପଶୁ ଅଛନ୍ତି, କିନ୍ତୁ ଭଗବାନ ଗୋ ହତ୍ୟାକୁ ରକ୍ଷା କରିବା ପାଇଁ, ଗୋ ରକ୍ଷା କରିବା ପାଇଁ କହିଛନ୍ତି। ଇଏ ହେଉଛି ବୈଶ୍ୟର କାର୍ଯ୍ୟ, କୃଷି, ଗୋରକ୍ଷା, ବାଣିଜ୍ୟ, ଅନ୍ୟ ପଶୁମାନଙ୍କ କଥା କହିନାହାନ୍ତି, କେବଳ ଗୋ ରକ୍ଷା ପାଇଁ କହିଛନ୍ତି। ତେଣୁ ଏ ବିଷୟରେ ଆମର ଗତକାଲି ପରଦିନ ଯେଉଁ ହେଲା ଗୌରଙ୍ଗ ମହାପ୍ରଭୁଙ୍କର ଆବିର୍ଭାବ ପାଳନ କରାଗଲା, ଗୌରଙ୍ଗ ମହାପ୍ରଭୁ ମଧ୍ୟ ସେଭଳି ଭାବରେ ଏହି ବିଷୟରେ ବର୍ଣ୍ଣନା କରିଛନ୍ତି, କାଜୀଙ୍କ ସହିତ ଆଲୋଚନା କରିଛନ୍ତି। ଯେତେବେଳେ କାଜୀ ଏଇ ଯେଉଁ ମହାପ୍ରଭୁଙ୍କର ଆନ୍ଦୋଳନ, ମା ହରେକୃଷ୍ଣ ଆନ୍ଦୋଳନକୁ ବନ୍ଦ କରିଦେଲେ, ଖୋଳକୁ ଭାଙ୍ଗିଦେଲେ, ସେହି ସମୟରେ ମହାପ୍ରଭୁ ଆଇନ ଅମାନ୍ୟ କରି ଯାଇ ପହଞ୍ଚିଲେ, ଲକ୍ଷେ ଲୋକଙ୍କୁ ଧରି ମଶାଲ ଧରି ସନ୍ଧ୍ୟାବେଳେ ଯାଇ ପହଞ୍ଚିଲେ ତାଙ୍କ ଗୃହରେ, ଏବଂ ସେଇଠି ତାଙ୍କ ସହିତ ଧର୍ମ ଆଲୋଚନା ହୋଇଛି। ତେଣୁ ମହାପ୍ରଭୁ କହୁଛନ୍ତି, ତୁମର ଏ କି ଧର୍ମ, ଏ ପିତାମାତା ମାରି ଖାଅ ଏ କି ଧର୍ମ, ପିତାମାତାଙ୍କୁ ମାରି ଖାଉଛ ଏ କି ଧର୍ମ ତୁମର? ତେଣୁ କାଜୀ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ, କହିଲେ ପିତାମାତାଙ୍କୁ ମାରି ଖାଉଛୁ କ'ଣ? ନା, ପିତା ଆମର ଗୁରୁ, ଏ ଗୋରୁ ହେଉଛନ୍ତି ଆମର ପିତା, ସେ କୃଷି କାର୍ଯ୍ୟ କରୁଛନ୍ତି, ଆମେ ଫସଲ ଉତ୍ପାଦନ କରୁଛେ, ତେଣୁ ସିଏ ଆମର ପିତା। ଗାଈ ହେଉଛନ୍ତି ଆମର ମାତା, ସେ କ୍ଷୀର ଆମକୁ ପ୍ରଦାନ କରୁଛନ୍ତି, ତୁମେ ତାଙ୍କୁ ମାରି ଖାଉଛ, ଏଇଟା କି ଧର୍ମ? ନା, ଆପଣଙ୍କର ବେଦରେ ମଧ୍ୟ ରହିଛି ଗୋବେଦ, ଗୋମେଦ ଯଜ୍ଞ ରହିଛି, ଅଶ୍ୱମେଦ ଯଜ୍ଞ ରହିଛି, ଏସବୁ ରହିଛି ନା? ସେ ଯେଉଁ ଶାସ୍ତ୍ରରେ ଯେଉଁ ଗୋମେଦ ଯଜ୍ଞ ବା ଅନ୍ୟ ଯେଉଁ ଯଜ୍ଞ ସବୁ ରହିଛି, ତାର ଉଦ୍ଦେଶ୍ୟ ହେଉଛି କ'ଣ? ନା, ମନ୍ତ୍ରର ପରୀକ୍ଷା ହେଉଥିଲା, ଗୋଟେ ଜରୋଦ୍ଗବ ଗାଭୀକୁ ପ୍ରଧାନ ଯଜ୍ଞରେ ଆହୁତି ଦିଆଯାଉଥିଲା, ବୁଢ଼ା ଗାଈ, ବୁଢ଼ୀ ଗାଈକୁ ଦିଆଯାଉଥିଲା ବା ବୁଢ଼ା ଗୋରୁକୁ ଯେଉଁ ଯଜ୍ଞରେ ଆହୁତି ଦିଆଯାଉଥିଲା, ସେ ଗୋଟେ ନୂତନ ଶରୀର ପ୍ରାପ୍ତ ହୋଇକି ଲମ୍ପ ପ୍ରଦାନ କରି ଆସୁଥିଲା ଯଜ୍ଞରୁ, ଏ ମନ୍ତ୍ରର ପରୀକ୍ଷା କରାଯାଉଥିଲା, ମନ୍ତ୍ର ଠିକ୍ ଅଛି କି ନାହିଁ, ବେଦର ମନ୍ତ୍ର ପରୀକ୍ଷା କରାଯାଉଥିଲା ଏହି ମାଧ୍ୟମରେ, ଗୋ ବେଦ ଯଜ୍ଞ ଯେଉଁ ହେଉଛି ତା'ର ଉଦ୍ଦେଶ୍ୟ ହେଉଛି ଏଇଟା। ତେଣୁ ଏହିଭଳି ଭାବରେ ଏସବୁ ଆଲୋଚନା କରାଯାଇଛି। ତେଣୁ ଯେଉଁ ପ୍ରାଣୀ ହିଂସା କରାଯାଉଛି, ଅସୁରମାନଙ୍କ ସ୍ୱଭାବ ରହୁଛି, ଏ ଅସୁର ସ୍ୱଭାବ ସମ୍ପନ୍ନ ଯେଉଁ ଦୁଇ ଜଣ ଆସିବେ ଏମାନେ ସବୁ ପ୍ରାଣୀ ହିଂସା କରିବେ, ପ୍ରାଣୀ ନାଁ ଅନ୍ୟ ମହାନ ପ୍ରାଣୀ ହିଂସା କରିବେ ନିଜର ଜିହ୍ୱାର ସ୍ୱାଦ ପାଇଁ, ଜିହ୍ୱାର ଲାଳସାରେ ସେମାନେ ପ୍ରାଣୀ ହତ୍ୟା କରିବେ, ଯଥେଚ୍ଛ ଭାବେ ପ୍ରାଣୀ ହତ୍ୟା କରିବେ। ଏମିତିକି ଜୀବ ଅଛନ୍ତି ଯିଏ ଗୋରୁ ମନୁଷ୍ୟ ମାଂସ ମଧ୍ୟ ଖାଉଛନ୍ତି, ଯାହାକୁ କହନ୍ତି କାନିବାର ନା କ'ଣ କହୁଛନ୍ତି, ସେମାନେ ମନୁଷ୍ୟ ମାଂସ ମଧ୍ୟ ଖାଉଛନ୍ତି। ଆମର ଯେଉଁ ରହିଥିଲେ ଇଦି ଅମିନ ରହିଥିଲେ, ସେ ଖାଉଥିଲେ ମନୁଷ୍ୟ ମାଂସ ଖାଉଥିଲେ, ଏବଂ ଯେଉଁ ଭ୍ରୂଣରେ ଯେଉଁ ସନ୍ତାନ ରହୁଛି ତାକୁ ସେ ମାଂସ ମଧ୍ୟ ସେମାନେ ଖାଉଛନ୍ତି, ସେଇଟା ବହୁତ ଟେଷ୍ଟ ବୋଲି କୁହାଯାଉଛି। ତେଣୁ ଏହିଭଳି ଭାବରେ ଏଇ ଯେଉଁ ଅସୁର ସ୍ୱଭାବ ବ୍ୟକ୍ତିମାନଙ୍କର ଲକ୍ଷଣ ହେଉଛି ଏଇଟା, ପ୍ରବୃତ୍ତିଂ ଚ ନିବୃତ୍ତିଂ ଚ ଜନାନ ବିଦୁରାସୁରା ନ ଶୌଚଂ ନା ପିଚାଚାର ନ ସତ୍ୟଂ ତେଷୁ ବିଦ୍ୟତେ। ଭଗବତ ଗୀତାରେ 16 ଅଧ୍ୟାୟରେ ଭଗବାନ ଅର୍ଜୁନଙ୍କୁ ଏଇ ଅସୁର ସ୍ୱଭାବ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କଲେ। ପ୍ରବୃତ୍ତି କେଉଁଥିରେ ପ୍ରବୃତ୍ତ ହେବା କଥା ସେମାନେ ଜାଣନ୍ତି ନାହିଁ, କେଉଁଥିରୁ ନିବୃତ୍ତ ହେବା କଥା ସେମାନେ ଜାଣନ୍ତି ନାହିଁ, ଇଏ ହେଉଛି ଅସୁର ସ୍ୱଭାବ ସମ୍ପନ୍ନଙ୍କର ଲକ୍ଷଣ। ପ୍ରବୃତ୍ତିଂ ଚ ନିବୃତ୍ତିଂ ଚ ଜନାନ ବିଦୁରାସୁରା ସେମାନେ ଜାଣିପାରନ୍ତି ନାହିଁ, ଏବଂ ନ ଅସତ୍ୟଙ୍କ ପ୍ରତିଷ୍ଠା ଦେହ ଏ ଶାସ୍ତ୍ରକୁ ସେମାନେ ଅସତ୍ୟ ବୋଲି କହନ୍ତି, ସତ୍ୟକୁ ଶାସ୍ତ୍ରର ଯେଉଁ ରହିଛି ନିର୍ଦ୍ଦେଶ ରହିଛି ତାକୁ ଗ୍ରହଣ କରନ୍ତି ନାହିଁ। ଜଗତ ଆହୁରି ଅନୁସର ମେ ଜଗତରେ କୌଣସି ଈଶ୍ୱର ନାହାନ୍ତି ବୋଲି ସେମାନେ କହନ୍ତି, ଏ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କ ଲକ୍ଷଣ। ତେଣୁ ସେ କଥା କହୁଛନ୍ତି କଶ୍ୟପ ଯେ ଦିଦି ତୁମର ଯେ ପୁତ୍ର ଦୁଇଟି ଆସିବେ ସେ ପ୍ରାଣୀ ନା ଅନ୍ୟ ମହାନ ପ୍ରାଣୀ ହତ୍ୟା କରିବେ, ଜୀବ ହତ୍ୟା କରିବେ। ତେଣୁ ଅଯଥାରେ ପ୍ରାଣୀ ହତ୍ୟା କରିବାକୁ ମନା କରାଯାଇଛି, ଅଯଥାରେ ପ୍ରାଣୀ ହତ୍ୟା କରାଯିବ ନାହିଁ। ଯେଉଁ ଗୋଟେ ଯେମିତି ଜୀବ ଅନ୍ୟ ଜୀବ ଗୋଟେ ଜୀବର ଜୀବନ ସେଥିରେ ଅନୁମତି ଦିଆଯାଇଛି, କିନ୍ତୁ ଅଯଥା ଭାବରେ ପ୍ରାଣୀ ହତ୍ୟା କରିବା ପାଇଁ ମନା କରାଯାଇଛି, ଶାସ୍ତ୍ରରେ ନିର୍ଦ୍ଦେଶ ଦିଆଯାଇ ନାହିଁ। କିନ୍ତୁ ସେମାନେ ଶାସ୍ତ୍ରର ନିୟମକୁ ମାନିବେ ନାହିଁ, ଉଲ୍ଲଂଘନ କରିବେ। ପ୍ରାଣୀ ନାମ ଅନ୍ୟ ମହାନ ନାମ ଦିନା ନାମ ଅକୃତାବସାମ ଅକୃତାବସାମ ଯେଉଁମାନେ କିଛି ଭୁଲ କରିନାହାନ୍ତି ବା ଅପରାଧ କିଛି କରିନାହାନ୍ତି ତାଙ୍କୁ ସେମାନେ ଦଣ୍ଡ ପ୍ରଦାନ କରିବେ। ଏ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କ ଲକ୍ଷଣ ସବୁ ହେବ। ଭଗବତ ଗୀତାରେ ମଧ୍ୟ 16 ଅଧ୍ୟାୟରେ ଭଗବାନ କଥା କହୁଛନ୍ତି। ଏବଂ ସ୍ତ୍ରୀ ନାଙ୍କ ନିଗୃହ ମାଣାନା ସ୍ତ୍ରୀମାନେ ସ୍ତ୍ରୀ ବ୍ୟକ୍ତିମାନେ ସ୍ତ୍ରୀ ଲୋକମାନଙ୍କୁ ସେମାନେ ଉପଭୋଗର ସାମଗ୍ରୀ ବି ଧରିବେ, ସ୍ତ୍ରୀ ନାଙ୍କ ନିଗୃହ ମାଣାନା ତାଙ୍କ ପାତିପତ୍ୟ ନଷ୍ଟ କରିବେ। ଅର୍ଜୁନ ଯେଉଁ କଥା କହିଥିଲେ ପ୍ରଥମ ଅଧ୍ୟାୟରେ ଭଗବତ ଗୀତାରେ ଯେ ଧର୍ମେ ନଷ୍ଟ କୁଳ କୃଷ୍ଣ ଅଧର୍ମା ଭଗବତୀ ଉତ କୁଳ, ଯେଉଁ ଧର୍ମ ନଷ୍ଟ ହୋଇଗଲେ ସ୍ତ୍ରୀ ଲୋକମାନେ ଅଧର୍ମରେ ପ୍ରବୃତ୍ତ ହେବେ। ସ୍ତ୍ରୀ ସୁ ଦୁଷ୍ଟା ସୁ ବାସ୍ନେୟ ଯାହାତେ ବର୍ଣ୍ଣଶଙ୍କର ଶଙ୍କର ବର୍ଣ୍ଣଶଙ୍କର ଯାହା ଦେବେ ଏବଂ ଶଙ୍କର ନରକାୟବ କୁଳଘ୍ନାନ କୁଳସେଚ ପତନ୍ତି ବିଦ୍ରୋହ ହେସା ଲୁପ୍ତ ପିଣ୍ଡ ଦୋଗ କ୍ରିୟା ସମାଜରେ ସେମାନେ ସବୁ ଉତ୍ପାତ ସୃଷ୍ଟି କରିବେ। ତେଣୁ ଏହିଭଳି ଭାବରେ ଦିଦିଙ୍କୁ କହୁଛନ୍ତି କଶ୍ୟପୁନି ଯେ ତୁମର ଏଇ ଯେଉଁ ଦୁଇଟି ପୁତ୍ର ହେବେ ସେ ସ୍ତ୍ରୀମାନଙ୍କୁ ନିଗୃହ କରିବେ, ତାଙ୍କ ପାତିପତ୍ୟ ନଷ୍ଟ କରିବେ। ସେଇଥିପାଇଁ ଆମର ଏଇ ଯେଉଁ ବେଶ୍ୟାବୃତ୍ତି ରହିଛି, ଏ ବେଶ୍ୟାବୃତ୍ତି ସେଥିପାଇଁ ସମାଜରେ ଆଲୋପ କରାଯାଇଛି, ସମାଜରେ ବହୁତ ବହୁତ ପୁରାତନ କାଳରୁ ଏଇଠି ରହିଛି ବେଶ୍ୟାବୃତ୍ତି। କାହିଁକି ନା ଯେଉଁମାନେ ଅଛନ୍ତି ସେମାନେ ନିଜର ଇନ୍ଦ୍ରିୟକୁ ଦମନ କରିପାରିବେ ନାହିଁ, ସେମାନେ ବେଶ୍ୟା ପାଇଁ ବେଶ୍ୟା ପାଖକୁ ଯିବା ପାଇଁ ତାଙ୍କୁ ଆଲାଉ କରାଯାଇଛି, ଅନୁମତି ଦିଆଯାଇଛି। ତାହାଫଳରେ କି ଅନ୍ୟମାନେ ଯେଉଁମାନେ କୂଳରେ ରହିଛନ୍ତି ସମାଜରେ ରହୁଛନ୍ତି ମାନେ ପୁଅ ତାଙ୍କର ବିବାହ କରିଛନ୍ତି ଇତ୍ୟାଦି ସେମାନଙ୍କୁ ସେମାନେ ତାଙ୍କ ପ୍ରତି ଆଉ ଆକୃଷ୍ଟ ହେବେ ନାହିଁ, ଏଥିପାଇଁ ବ୍ୟବସ୍ଥା କରାଯାଇ ବେଶ୍ୟାର ବ୍ୟବସ୍ଥା ସବୁ ରହିଛି, ସମାଜରେ ବେଶ୍ୟା ବୃତ୍ତି ମଧ୍ୟ ରହିଛି, ସେଥିପାଇଁ ରହିଥିଲା ଅନ୍ୟମାନଙ୍କୁ ସେମାନେ ନଷ୍ଟ କରିବେ ନାହିଁ। କିନ୍ତୁ ଅସୁର ସ୍ୱଭାବ ସମ୍ପନ୍ନ ମାନେ ସେମାନେ ସ୍ତ୍ରୀମାନଙ୍କୁ ଜବରଦସ୍ତି କରି ଆଜିକାଲି ଯେଉଁ ଦେଖୁଛେ ଆମେ ସମାଜରେ ଯେଉଁଭଳି ଭାବରେ ଚାଲିଛି କାଣ୍ଡ କାଣ୍ଡ କାରଖାନା ଚାଲିଛି, ଏସବୁ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କର ଲକ୍ଷଣ। ଏବଂ କୋପିତେଷୁ ମହାତ୍ମସୁ ଯେଉଁମାନେ ମହାତ୍ମାମାନଙ୍କୁ ମଧ୍ୟ କୋପ ଉତ୍ପାଦନ କରିବେ, ଏ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କର ଲକ୍ଷଣ। ଆମର ଯଦିଓ ଭଗବାନଙ୍କ ବଂଶରେ ଯାଦବମାନେ ସେମାନେ ପ୍ରକୃତରେ ଅସୁର ସମ୍ପନ୍ନ ନୁହନ୍ତି, ସେମାନେ ସବୁ ତାଙ୍କର ସବୁ ଦୈବ ଗୁଣ ସବୁ ରହିଛି, କିନ୍ତୁ ତଥାପି ଭଗବାନ ବ୍ୟବସ୍ଥାରେ ଯାଦବ କୁଳ ଧ୍ୱଂସ ହୋଇଛନ୍ତି ମହାତ୍ମାଙ୍କର କୋପରେ ଭାଗବତ ଏକାଶ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ସେମାନେ ଯେତେବେଳେ ଶାମ୍ବ ଜାମ୍ବବତୀଙ୍କର ପୁତ୍ର ଶାମ୍ବ ସେ ନା ସତ୍ୟଭାମ ପୁତ୍ର ଶାମ୍ବ ସେ ପିଲାମାନେ ଖେଳରେ ଯେଉଁ ପ୍ରଭାସ କ୍ଷେତ୍ରରେ ଯାଇ ପହଞ୍ଚିଗଲେ ଏବଂ ସେଇଠି ପିଣ୍ଡାରିକ କ୍ଷେତ୍ରରେ ସେଠି ଯାଇ ସେମାନେ ଖେଳୁଥିଲା ବେଳେ ଶାମ୍ବକୁ ଗୋଟେ ସ୍ତ୍ରୀ ବେଶ କରିଦେଲେ ଏବଂ ସ୍ତ୍ରୀ ବେଶ କରି ସେଠି ଯେହେତୁ ଭଗବାନ ଅଛନ୍ତି ଦ୍ୱାରକାରେ ଭଗବାନ ଅଛନ୍ତି ତେଣୁ ମୁନିଋଷିମାନେ ସବୁବେଳେ ଆସି ସେ ଦ୍ୱାରକା ପାଖରେ ଥିବା ପିଣ୍ଡାରିକ କ୍ଷେତ୍ରରେ ସବୁବେଳେ ରୁହନ୍ତି। ଏଥିରେ ଏହି ପ୍ରସଙ୍ଗରେ ଆମର ବିଶ୍ୱନାଥ ଚକ୍ରପୀଠକୁ କହୁଛନ୍ତି ଯେ ନାରଦ ମୁନି ଯଦିଓ ସେ ଅଭିଶାପ ପ୍ରାପ୍ତ ହୋଇଥିଲେ ଦକ୍ଷମଠାରୁ ଅଭିଶାପ ପ୍ରାପ୍ତ ହୋଇଥିଲେ ଯେ ସେ ଗୋଟିଏ ସ୍ଥାନରେ ଅଧିକ ସମୟ ରହିପାରିବେ ନାହିଁ, କାହିଁକି ନା ସେ ତାଙ୍କର 10,000 ପୁତ୍ରଙ୍କୁ ସନ୍ନ୍ୟାସ କରିଦେଇଥିଲେ ଏବଂ ତାପରେ 1,000 ପୁତ୍ରଙ୍କୁ ସନ୍ନ୍ୟାସ କରିଦେଇଥିଲେ। ସେଥିପାଇଁ ଦକ୍ଷ ତାଙ୍କୁ ଅଭିଶାପ ଦେଇଥିଲେ ଯେ ତୁମେ ଗୋଟିଏ ସ୍ଥାନରେ ଅଧିକ ସମୟ ରହିପାରିବ ନାହିଁ, କିନ୍ତୁ ଦକ୍ଷଙ୍କର ଶାପ ସେଠି କାମ କରୁନଥିଲା ଯେହେତୁ ଭଗବାନ ସେଠି ରହିଛନ୍ତି, ତେଣୁ ସେଠି ମୁନିଋଷିମାନେ ଅଧିକାଂଶ ସମୟରେ ସେଇଠି ରହିଥାନ୍ତି। ସେଇଠି ଯାଦବ ବଂଶର ଯେଉଁ ପିଲାମାନେ ସେମାନେ ଯାଇ ଶାମ୍ବକୁ ନାରୀ ବେଶ ପକାଇକିରି ତାଙ୍କୁ ପଚାରିଲେ ଯେ ଏ ଯେଉଁ କନ୍ୟା ଜଣଙ୍କ ରହିଛନ୍ତି ଏ ସ୍ତ୍ରୀ ଜଣଙ୍କ ସେ ତାଙ୍କର ଗର୍ଭସ୍ଥ ସନ୍ତାନ ଏବଂ ପ୍ରଲବ୍ଧା ମୁନୟ ତାହାନ ହେଉଛି କୁପିତା ରୂପ ଜନୈଷଦି ବୋ ମନ୍ଦା ମୂଷଳଂ କୁଳନାଶନ। ତାଙ୍କୁ ଯେତେବେଳେ କହିଲେ ଏ ମୁନିଋଷିମାନେ ଏ ଯେଉଁ ସ୍ତ୍ରୀ ଜଣଙ୍କ ରହିଛନ୍ତି ଇଏ ବହୁତ ଲଜ୍ଜାକୁ ରହିଛନ୍ତି ହେଇଛି, ସେଥିପାଇଁ ସେ କହିପାରୁନାହାନ୍ତି, ସେ ଜାଣିବାକୁ ଚାହୁଁଛନ୍ତି ତାଙ୍କର ଯେଉଁ ସନ୍ତାନ ଯାହା ଦେବ ସେ ପୁତ୍ର ନା କନ୍ୟା ଯାହା ଦେବ। ଏଇଭଳି ଭାବରେ ସେ ମହାତ୍ମାଙ୍କୁ ଲଢ଼ା ବା ତାଙ୍କୁ ଉପହାସ କଲେ ଚଟା ପରିହାସ କଲେ ତାଙ୍କ ସହିତ। ତେଣୁ ଏମାନେ ମୁନିଋଷିମାନେ କୋପିତ ହୋଇକରି ସେମାନେ ତା ନଉଛୁ କୁପିତା ମୁପ ଏ ପରିଚିତ ସେ ମୁନିଋଷିମାନେ କୁପିତ ହୋଇକରି କହିଲେ ଯେ ଜନୈଷଦି ବୋ ମନ୍ଦା ଏ ମୂର୍ଖମାନେ ସେ ଯେଉଁ କନ୍ୟାଟି ସେ ଯେଉଁ ସ୍ତ୍ରୀ ଜଣଙ୍କ କ'ଣ ସନ୍ତାନ ଜାତ କରିବ କହୁଛ, ସିଏ ଗୋଟେ ମୂଷଳ ଜାତ କରିବ। ନା ମୂଷଳ ନା ହଁ ମୂଷଳ ଖାଲି ମୂଷଳ ନୁହଁ କୁଳ ନାଶନ ତମ କୁଳକୁ ଧ୍ୱଂସ କରିବ ସେ ମୂଷଳ କୁଳ ନାଶନ। ପ୍ରକୃତରେ ସେଇ ପିଲାମାନେ ଯେତେବେଳେ ଦେଖିଲେ ଯେ ଏଭଳି ମାନେ ମୁନିଋଷିମାନେ କ୍ରୋଧ ପ୍ରକାଶ କରିକି ଏଭଳି ଅଭିଶାପ ଦେଇଦେଲେ ତେଣୁ ସେ ଶାମ୍ବର ଯେଉଁ ବସ୍ତ୍ରକୁ ଖୋଲିଦେଲା ବେଳକୁ ସେ ଗୋଟେ ମୂଷଳ ବାହାରିଲା ଏବଂ ସେ ମୂଷଳକୁ ଦେଖି ଭୟ କରିଗଲେ ପିଲାମାନେ ଏବଂ ଯାଇ ଜରା କ'ଣ ତାଙ୍କର ଯିଏ ରାଜା ଥିଲେ ଉଗ୍ରସେନକୁ ଏକଥା କହିଲେ। ତେଣୁ ଉଗ୍ରସେନ ମଧ୍ୟ କୃଷ୍ଣଙ୍କ ଭୟରେ ଏକଥା କୃଷ୍ଣଙ୍କୁ କହିଲେ ନାହିଁ ଭଗବାନ କହିଲେ ନାହିଁ, ତେଣୁ ସେ ଭୀମଙ୍କୁ ଡାକି ଏଇ ମୂଷଳଟାକୁ ନଷ୍ଟ କରିବା ପାଇଁ ତାକୁ କହିଦେଲେ। ସେ ପଥରରେ ଘସିଲେ ସେ ମୂଷଳକୁ ଇଏ କରିଦେଲେ ସବୁ ଚୂର୍ଣ୍ଣ କରିଦେଲେ ଏବଂ ଛୋଟିଆ ଖଣ୍ଡେ ଥିଲା ତାକୁ ପକାଇଦେଲେ ସେ ସମୁଦ୍ରରେ ପକାଇଦେଲେ। ତେଣୁ ଭବିଷ୍ୟତରେ ସେଇ ଯେଉଁ ଗୁଣ୍ଡ ସବୁ ବାହାରିଲା ସେ ଆସିକରି ଏରକା ବନ ସୃଷ୍ଟି ହେଲା, ପ୍ରଭାସ କ୍ଷେତ୍ରରେ ଲାଗିକରି ଏରକା ବନ ସୃଷ୍ଟି ହେଲା ଏବଂ ସେ ଯେଉଁ ଥିଲା ଲୁହା ଖଣ୍ଡକ ଛୋଟ ଖଣ୍ଡେ ଥିଲା ତାକୁ ଗୋଟେ ମାଛ ସେଟା ଗିଳି ଦେଇଥିଲା ଏବଂ ସେ ମାଛଟାକୁ ଧରି ଜରା ଶବର ସେ ମାଛକୁ ଯେତେବେଳେ କାଟିଲା ସେ ସମୟରେ ସେଇ ଲୁହା ଖଣ୍ଡ ବାହାରିଲା ଏବଂ ସେଇଥିରେ ସେ ସ୍ୱର କରିଥିଲା ଏବଂ ସେଇ ସ୍ୱରରେ ସେ ଭଗବାନଙ୍କୁ ତାଙ୍କର ପାଦପଦ୍ମକୁ ସ୍ୱର ନିକ୍ଷେପ କରିଥିଲା। ଏବଂ ଯାଦବମାନେ ସେ ଯେଉଁ ଚୂର୍ଣ୍ଣ ସବୁ ରହିଥିଲା ଏରକା ବର୍ଣ୍ଣ ହୋଇଥିଲା ସେଇ ଲୁହାରେ ପରିଣତ ହୋଇଗଲା, ଘାସ ଭଳିଆ ରହିଥିଲା କିନ୍ତୁ ଲୁହାରେ ପରିଣତ ହୋଇଗଲା ଏବଂ ସେମାନେ ନିଜ ନିଜ ଭିତରେ ଯୁଦ୍ଧ କରି ସବୁ ମୃତ୍ୟୁବରଣ କଲେ, ଯାଦବ କୁଳ ଧ୍ୱଂସ ହେଲା। ତେଣୁ ଏ ଯେଉଁ ମହାତ୍ମାମାନଙ୍କର ଯେଉଁ କୋପ ରହିଛି ଭାଗବତ ବର୍ଣ୍ଣନା କରାଯାଇଛି ଅନେକ ସ୍ଥାନରେ ଯେ ଆୟୁ ଶ୍ରେୟ ଯଶୋ ଧର୍ମ ଲୋକାନାମ ଆଶିଷ ଏବଚ हंति श्रेयांसि सर्वाणी पुंसो महत अतिक्रम। हमारा आयु जस श्रेय धर्म ये सब नष्ट हो महत अतिक्रम। यदि महत व्यक्ति यदि अपराध करागला महत व्यक्ति अपराध करागला ताले से ध्वंस हो सब। तेनाली बहुत उदाहरण रही शास्त्र वर्णना कर हिरण्यकशिपु यही हिरण्यकशिपु कथा आसव हिरण्यकशिपु ये शक्तिशाली थे जी ब्रह्मा बर प्रदान कर दिन मरवे ना कि रात्रि मरवे ना कौन सी उपाय मरवे ना अस्त्र मरवे ना कि शस्त्र मरवे ना सब प्रकार व्यवस्था कर दे ब्रह्मा बर प्राप्त हो जाते से भावे मुझे अमर हो एवं बहुत अप्रतिद्वंदी सहित कि प्रतिद्वंदिता करेंगे ना ये शक्ति प्राप्त होते अष्ट सिद्धि मागि नहीं भाव में हिरण्यकशिपु ये शक्तिशाली हो जाते किंतु तर जो पतन हो गला ध्वंस है महत अतिक्रम द्रोह कले पुत्र प्रहलाद को द्रोह कले ये शक्तिशाली थे देवता मैंने भय करगले देवता मैंने जो जा भगवान प्रार्थना करगवान से क्या कही जो प्रहलाद प्रति द्रोह करते हत्या करी ना अन्न कौन से उपाय से मृत्युवरण करता कि प्रहलाद साधु प्रति से द्रोह कले निज पुत्र प्रति द्रोह कले ये बुझीपारे ना युधिष्ठिर महाराज जो नारद मुनि कहले कि प्रहलाद बहुत साधु व्यक्ति थे तार बहुत भल गुण थे कि तथापि पिता हिरण्यकशिपु को द्रोह द्रोह कले युधिष्ठिर महाराज प्रश्न पचारे कहीं साधु प्रहलाद साधु प्रति कहीं द्रोह कले हिरण्यकशिपु पिता निज पिता से द्रोह कले तेणु नारद मुनि ये सप्तम स्कंदरे भगवान जय श्री राधा मदन जोगी भगवान नृसिंहदेव कथा को वर्णना कले दसटी अध्याय एगार दसटी अध्याय वर्णना कर हिरण्यकशिपु वृत्तांत वर्णना कर हिरण्यकशिपु वृत्तांत तेर उन्नीस ये सतट अध्याय वर्णना कर दुईज प्रकृत एम होती भगवान निजन द्वारपा जय एवं विजय से जो रही चारि कुमार जो जाते वैकुंठ लोक जाते से समय गोटे गोटे गेट पार हो जाती सप्तम गेट पाखे पहुँचे से समय ये जय एवं विजय को अटकई से चारि कुमार अभिशाप प्रदान करते तेणु सी आसवे कहीं वैकुंठ रू साधारण जो मैंने वैकुंठ जाती पतन हुए ना भगवत भगवान कही कथा न तद्भाषति सूर्यो न शशाको न पावक जगत्वा न निवर्तन्ते तद्धाम परम मम भगवान धाम को जी थे जाती से फेरती ना कि विषय विषय बहुत डिबेट होती गौरव से महाराज कथा कहते तेणु जो मैंने वैकुंठ लोक से फेरबे ना तेणु ये प्रश्न आसे आम कौन वैकुंठ लोक पतन ना आम ये रही सब ये प्रश्न आसे तेणु प्रकृत में जो मैंने वैकुंठ लोक जाती पतन हुए ना कि जय एवं विजय कहीं पतन है से भगवान की इच्छा रे भगवान चाहूल युद्ध करने भगवान युद्ध इच्छा रही सबकि जन्मादि जतः सबकि भगवान आसूसी भगवान चाहूँ युद्ध करने कि वैकुंठ लोक सहित किए युद्ध करेंगे तेणु यही भौतिक जगत को आसिले शत्रु सहित युद्ध कर भगवान किए शत्रु अच्छा तेणु भगवान व्यवस्था निज लोक निज जन जय एवं विजय से दुज आसिले भगवान सहित युद्ध हे भगवान सहित शत्रु हे भगवान सहित युद्ध करेंगे युद्ध वीर रस से वीर रस भी कह रस वैस सब रसर से आधार ताद्रे गोटे रोज रस हूँ वीर रस युद्ध करवा ये हूँ वीर रस बारटे रस समुदाय रही तेणु वीर रस आस्वादन करने भगवान यही व्यवस्था करते जो जय विजय आसिले पतन है भौतिक जगत को आसिले तेणु यही व्यवस्था होेणु ये आसवे वीर रस आस्वादन करेंगे भगवान दुईट अवतार ग्रहण करेंगे हिरण्यक्ष को बध करने भगवान आसवे बराह अवतार रूप में आसवे एवं हिरण्यकशिपु वध करने भगवान नृसिंहदेव अवतार रूप में आसवे ଏବଂ ଗୋଟିଏ ଜନ୍ମରେ ସେମାନେ ଉଦ୍ଧାର ପାଇଲେ ନାହିଁ, କାରଣ ଶତ୍ରୁ ରୂପରେ ତିନୋଟି ଜନ୍ମ ତାଙ୍କୁ ନେବାକୁ ପଡ଼ିବ ବୋଲି କହିଥିଲେ, ଚାରି କୁମାର କହିଥିଲେ। ତେଣୁ ସତ୍ୟଯୁଗରେ ଏଇ ହିରଣ୍ୟାକ୍ଷ ଏବଂ ହିରଣ୍ୟକଶିପ ଉପରେ ସେମାନେ ଆସିଲେ, ଏବଂ ତାପରେ ତ୍ରେତା ଯୁଗରେ ସେମାନେ ଆସିଲେ ରାବଣ ଏବଂ କୁମ୍ଭକର୍ଣ୍ଣ ରୂପରେ ଆସିଲେ, ଏବଂ ଭଗବାନ ରାମଚନ୍ଦ୍ର ତାଙ୍କୁ ବଧ କରିଛନ୍ତି। ରାମଚନ୍ଦ୍ର ଉପରେ ଆସି ଭଗବାନ ତାଙ୍କୁ ବଧ କରି ତାଙ୍କୁ ଯୁଦ୍ଧ କରିଛନ୍ତି। ପୁଣି ଦ୍ୱାପର ଯୁଗରେ ସେମାନେ ଆସିଲେ ଶିଶୁପାଳ ଏବଂ ଦନ୍ତପକ୍ଷ ରୂପରେ ଆସିଲେ, ତେଣୁ ଭଗବାନ କୃଷ୍ଣ ତାଙ୍କୁ ବଧ କରିଛନ୍ତି। ତେଣୁ ଭାଗବତ ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ରାଜସ୍ୱ ଯଜ୍ଞ ହେଉଛି, ରାଜସ୍ୱ ଯଜ୍ଞରେ ସମସ୍ତେ କିଏ ରାଜସ୍ୱ ଯଜ୍ଞରେ କିଏ ଅଗ୍ରପୂଜ୍ୟ ହେବ ସେଥିପାଇଁ ଆଲୋଚନା ହେଲାବେଳେ ସହଦେବ କହିଲେ କୃଷ୍ଣ ହେଉଛନ୍ତି ଅଗ୍ରପୂଜ୍ୟ। ତେଣୁ ଏଇଟାକୁ ସମସ୍ତେ ଅନୁମୋଦନ କଲେ, ଭୀଷ୍ମଦେବ ମଧ୍ୟ ଅନୁମୋଦନ କଲେ, କିନ୍ତୁ ଯେଉଁ ଶିଶୁପାଳ ସିଏ କହିଲା ଇଏ ରାଜା ହେବେ, ଇଏ ଅଗ୍ରପୂଜ୍ୟ ହେବେ, ଇଏ ସବୁ ସମସ୍ତ ଧର୍ମ ଆଖ ପାଖରେ ସବୁ ଧର୍ମକୁ ସେ ବହିଷ୍କାର କରିଛନ୍ତି। ତାଙ୍କର ବର୍ଣ୍ଣାଶ୍ରମ କୁଳପେତା ସର୍ବଧର୍ମ ବହିଷ୍କୃତା ସ୍ୱୈରୀବର୍ତ୍ତୀ ଗୁଣହୀନା ସପର୍ଯ୍ୟାଙ୍କ କଥା ମରାତି, ଏ କେମିତି ଅଗ୍ରପୂଜ୍ୟ ହେବେ, ତାଙ୍କର କୌଣସି କିଛି ଭଲ ଗୁଣ ନାହିଁ, ସବୁ ପ୍ରକାର ମନ୍ଦଗୁଣ, ଏହିଭଳି ଭାବରେ ଅନେକ ଅପମାନ କରିଛନ୍ତି। ଏବଂ ପାଣ୍ଡବମାନେ ଏବଂ ଅନ୍ୟମାନେ ଯେଉଁମାନେ ଭଗବାନ ଭକ୍ତ ସେମାନେ ଶୁଣିପାରିଲେ ନାହିଁ, ସେମାନେ ହତ୍ୟା କରିବା ପାଇଁ ଚାହୁଁଥିଲେ ଶିଶୁପାଳକୁ, କିନ୍ତୁ ଭଗବାନ ତାଙ୍କୁ ସବୁ ମନା କଲେ। ଏବଂ ସମସ୍ତଙ୍କ ସାମ୍ନାରେ ଯେତେବେଳେ, କାରଣ ଭଗବାନ କୃଷ୍ଣ ତାଙ୍କର ଶିଶୁପାଳଙ୍କର ମା ତାଙ୍କର ପିଉସୀ ହେବେ, ତାଙ୍କୁ ସେ ବଚନ ଦେଇଥିଲେ ଯେ 100ଟି ଅପରାଧ ମୁଁ ତାଙ୍କୁ କ୍ଷମା କରିବି। ତେଣୁ ଯେତେବେଳେ ଶିଶୁପାଳଙ୍କର 100ଟି ଅପରାଧ ହୋଇଗଲା ପୂର୍ଣ୍ଣ ହୋଇଗଲା, ସେତେବେଳେ ଭଗବାନ ସମସ୍ତଙ୍କ ସାମ୍ନାରେ ସୁଦର୍ଶନ ଚକ୍ର ପ୍ରେରଣ କଲେ, ଏବଂ ସୁଦର୍ଶନ ଚକ୍ର ଦ୍ୱାରା ତା'ର ମସ୍ତକ ଛେଦନ ହେଲା। ଏବଂ ସମସ୍ତେ ଦେଖୁଛନ୍ତି ଶିଶୁପାଳଙ୍କ ଶରୀରରୁ ଗୋଟିଏ ଜ୍ୟୋତି ଆସି ଭଗବାନଙ୍କ ପାଦପଦ୍ମରେ ମିଶିଗଲା। ତେଣୁ ଏଇଠି ଆଶ୍ଚର୍ଯ୍ୟ ହେଇକରି ଯୁଧିଷ୍ଠିର ମହାରାଜ ପ୍ରଶ୍ନ ପଚାରିଲେ, କହିଲେ ଇଏ ବେଣ ଜଣେ ରାଜା ଥିଲେ ଯିଏକି ଭଗବାନଙ୍କର ଅପରାଧ କରି, ଭଗବାନ ପ୍ରତି ଅପରାଧ କରି ସେ ନର୍କକୁ ଗମନ କରିଥିଲେ, ଆଉ ଏ ଶିଶୁପାଳ ଯିଏକି ଜନ୍ମରୁ କଥା ଠିକ ଭାବରେ କହିପାରୁନଥିଲେ, ସେ ସମୟରେ ମଧ୍ୟ ସେ ଭଗବାନଙ୍କ ବିରୁଦ୍ଧରେ କହୁଥିଲେ, ଭଗବାନ ଅପମାନ କରୁଥିଲେ, ଅପରାଧ କରୁଥିଲେ ଭଗବାନ ପ୍ରତି, କିନ୍ତୁ ତଥାପି ସେ ସାହାଯ୍ୟ ମୁକ୍ତି ପ୍ରାପ୍ତ ହେଲେ, ଏପଟେ ଆଶ୍ଚର୍ଯ୍ୟ କଥା। ତେଣୁ ସେ ପ୍ରଶ୍ନଟି ପଚାରିଥିଲେ ଯୁଧିଷ୍ଠିର ମହାରାଜ ସେ ସଭାରେ, ରାଜସ୍ୱ ସଭାରେ। ତେଣୁ ସେଇଠି ନାରଦମୁନି ସେ ପ୍ରଶ୍ନର ଉତ୍ତରରେ ସେ କଥା କହୁଥିଲେ ଯେ ଯିଏ ହଉ ଗୋପ୍ୟ କାମାତ ଭୟାତ କଂସୋ ଦ୍ୱେଷାତ ଚୈତ୍ୟା ଦୟ ରୂପ ସମ୍ମଧାତ ବିଷ୍ଣୟ ସ୍ନେହା ଦ୍ୱୟଂ ଭକ୍ତ୍ୟା ଭୟଂ ବିଭୁ କଥମପି ନ ବିନଶ୍ୟାତ ପଞ୍ଚାନାଂ ପୁରୁଷଂ ପତି ତସ୍ମାତ୍ କେନାପି ଉପାୟନ ମନ କୃଷ୍ଣ ନିବେଶେ। ନାରଦମୁନି ଏ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଗୋପୀମାନେ କାମ ଦ୍ୱାରା ଭଗବାନଙ୍କ ସହିତ ଯୁକ୍ତ ହେଇଥିଲେ, ଗୋପ୍ୟ କାମା ଭୟାତ କଂସ, କଂସ ସବୁବେଳେ ଭୟ କରୁଥିଲା, କୃଷ୍ଣଙ୍କୁ ଭୟ କରୁଥିଲା, ଆକାଶବାଣୀ ଶୁଣିଲା ପରଠୁ ସବୁବେଳେ ଭୟ କରୁଥିଲା। ଏବଂ ଚୈଦା ବା ଏଇ ଯେଉଁ ଶିଶୁପାଳ ଦନ୍ତପକ୍ର ଇତ୍ୟାଦି ଏମାନେ ଦ୍ୱେଷ କରୁଥିଲେ ଭଗବାନଙ୍କୁ, ଦ୍ୱେଷା ଚୈଦା ଦ୍ୱେଷ ସମ୍ବନ୍ଧାତ ବିସ୍ମୟ ବୃଷ୍ଟିବଂଶମାନେ ଭଗବାନଙ୍କ ସହିତ ସମ୍ବନ୍ଧିତ ହୋଇଥିଲେ, ତାଙ୍କ ବଂଶଧର ବୃଷ୍ଟିବଂଶରେ ଭଗବାନ ଆସିଛନ୍ତି। ଏବଂ ସ୍ନେହାତ ଜୁୟମ ପାଣ୍ଡବମାନେ ତୁମେ ସବୁ ସ୍ନେହରେ ଭଗବାନଙ୍କ ସହିତ ଯୁକ୍ତ ହେଇଛ। ଏବଂ ଭକ୍ତ୍ୟା ଭୟ ବିଭୁ ଆମେ ସବୁ, ନାରଦମୁନି କହୁଛନ୍ତି ଆମେ ସବୁ ଭଗବାନଙ୍କ ସହିତ ଭକ୍ତିରେ ଯୁକ୍ତ ହେଇଛୁ, କିନ୍ତୁ କୌଣସି ଉପାୟରେ ବେଣ ଭଗବାନଙ୍କ ସହିତ ଯୁକ୍ତ ହୋଇନଥିଲେ, ସେ ଭୟ କରୁନଥିଲେ କି କାମ ଦ୍ୱାରା ପ୍ରଭାବିତ ହୋଇନଥିଲେ କି ଦ୍ୱେଷ କରୁନଥିଲେ, ଏସବୁ କରୁନଥିଲେ। ତେଣୁ ତସ୍ମାତ୍ କେନା ବି ଉପାୟନ ମନ କୃଷ୍ଣ ନିବେଶେ, ଯେକୌଣସି ଉପାୟରେ ହେଲେ ମଧ୍ୟ ଆମେ ଭଗବାନଙ୍କ ମନକୁ ଭଗବାନ ପାଦପଦ୍ମରେ ଲଗେଇବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ତେଣୁ ଏଇଭଳି ଭାବରେ କଶ୍ୟପ କହୁଛନ୍ତି ଦିଦିଙ୍କୁ ଏସବୁ ହେବ, ଏଭଳି ଭାବରେ ହେବ, ତେଣୁ ଦିଦି ଭୟ କରିଥିବେ। ଭୟ କରିଗଲା ପରେ କଶ୍ୟପ କହିବେ ତୁମର ଯଦିଓ ତୁମେ ଏଇ ଅପରାଧ କରିଛ, ସେଥିପାଇଁ ତୁମର ଏଇ ଦୁଇଟି ପୁତ୍ର ଅସୁର ପୁତ୍ର ଯାହା ଦେବେ, କିନ୍ତୁ ତୁମର ଗୋଟେ ନାତି ଜାତ ହେବେ ଯେ କି ଭଗବାନ ଭକ୍ତ ହେବେ। ଏ ହେଉଛି କର୍ମ ବାସନା। ସପ୍ତମ ସ୍କନ୍ଧ ବିଷୟରେ ବର୍ଣ୍ଣନା କରାଯିବ, ପ୍ରହ୍ଲାଦଙ୍କ ବିଷୟରେ ବର୍ଣ୍ଣନା କରାଯିବ। ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି ଦାୟୀ ଗୋପ ଆନନ୍ଦୀ ଜୟ ଶ୍ରୀ ଗୋପାଳ।